ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଜୁହାର। ପହିଲା ମୁଖ୍ୟ ଖବର। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବହିର୍ବିଭାଗ ସହିତ ତିନିଟା କୋଠାର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ସହର ଲୋକ ପିଇବାର ପାଇଁ ଯୋଗାଇ ଦେବାର ଲାଗି 451 କୋଟି ଅଧିକା ଟଙ୍କା ଖର୍ଚ୍ଚା ଦେଇ ବୃହତ୍ ଜଳଯୋଗାଣ ପ୍ରକଳ୍ପର ହେଲା ଭିତ୍ତିପ୍ରସ୍ତର ସ୍ଥାପନା। ବନ୍ଦେ ମାତରମର 150 ବର୍ଷର ପୂର୍ତ୍ତି ଓ ଜାତୀୟ ଯୁବ ଦିବସ ଅବସରରେ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ଏବାକାଲ କରାଯିବା ବନ୍ଦେ ମାତରମର ସାମୂହିକ ଗାନ। ପ୍ରଧାନମନ୍ତ୍ରୀଙ୍କର ପରୀକ୍ଷା ପେ ଚର୍ଚ୍ଚା ଏବା ସଂସ୍କରଣ ଲାଗି ଏଚ୍ ସେସ୍ ହେଇଛି ପଞ୍ଜୀକରଣ। ଆଉର ଉଦୟଗିରିଠାରେ ଆଷ୍ଠାନ ମୂଲ ହେଇଛି ଗୁରୁ ପଦ୍ମସମ୍ଭ ପ୍ରାର୍ଥନା ସମାରୋହ ଆଉ ଆନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ। ଏଥର ପୂରା ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବଲପୁର ଗସ୍ତର 2 ନମ୍ବର ଦିନେ ଏ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟନ 21 କୋଟି 28 ଲକ୍ଷ ଟଙ୍କା ଖର୍ଚ୍ଚାତି ତିଆରି ହୋଇଥିବାର ବହିର୍ବିଭାଗ ଆଘାତ ଚିକିତ୍ସା କେନ୍ଦ୍ର ଗୁରୁତର ଚିକିତ୍ସା ବିଭାଗ ଆଉ ସମ୍ମିଳନୀ କୋଠାର ଉଦ୍ଘାଟନ କରିଛନ୍। ଏତାର ସହିତ 2 କୋଟି 53 ଲକ୍ଷ ଟଙ୍କା ଖର୍ଚ୍ଚାତି ତିଆରି ହୋଇଥିବାର ସିଏସ୍ଏସ୍ଡି ନୂଆ କୋଠାର ଶୁଭାରମ୍ଭ କରିଛନ୍। ଘଟୁଥିବା ଦୁର୍ଘଟଣାକେ ନଜରତି ରଖିକରି ବିଭାଗନ ସବୁ ଅତ୍ୟାଧୁନିକ ମେସିନ୍ ବ୍ୟବସ୍ଥା କରାଯାଇଛି। ରାଜ୍ୟର 98 ଜାଗାନ ଏବାଦିନେ ଟ୍ରମା କେୟାର ୟୁନିଟ୍ ସ୍ଥାପନ କରାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଇତାର ଛଡ଼ା ଆଜି ସହରବାସୀଙ୍କୁ 24 ଘଣ୍ଟିଆ ସଫା ପିଇବାର ପାଇଁ ଯୋଗାଇ ଦେବା ଲାଗି 451 କୋଟି 24 ଲକ୍ଷ ଟଙ୍କା ଖର୍ଚ୍ଚା ଦେଇ ଗୋଟିଏ ବୃହତ୍ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ଭିଲ୍ ମୁଖ୍ୟମନ୍ତ୍ରୀ ସ୍ଥାପନ କରିଛନ୍। ପ୍ରକଳ୍ପ ଅଧୀନତି ସହରର ଭିତରେ ପାଖାପାଖି 340 କିଲୋମିଟର ଲମ୍ବା ପାନ୍ ପାଇପ୍ ଲାଇନ୍ ବିଛାଯିବା। ପ୍ରକଳ୍ପ ପୂରା ହେବା ଋତୁରୁ ଦିନକ 100 ମିଲିୟନ୍ ଲିଟର ପିଇବାର ପାନ୍ ଫି ଘରକେ ପହଞ୍ଚାଯିବା। ଖରାଦିନେ ପାଖାପାଖି 3 କୋଟି ଲିଟର ପାନୀର ଅଭାବକେ ଏହି ପ୍ରକଳ୍ପ ପୂରା କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ପ୍ରକଳ୍ପ ଜରିଆ ସହରର 41 ୱାର୍ଡର ପାଖାପାଖି 5 ଲକ୍ଷ ଲୋକ ଉପକୃତ ହେବେ। କେନ୍ଦ୍ର ସରକାରଙ୍କ 2 ନମ୍ବର ଖେପ୍ ଅମୃତ ଯୋଜନା ଅଧୀନତି ପ୍ରକଳ୍ପ ମୂଲ କରାଯାଇଛି। ଏତାର ଜରିଆ ପିଇବାର ପାନ୍ ସମସ୍ୟାର ସମାଧାନ ହେବା ସହିତ ଇଲାକା ଲୋକର ଜୀବନଧାରଣର ମାନଥି ଉନ୍ନତି ଆସିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ସମ୍ବଲପୁର ସହରରେ ଖରାଦିନରେ 3 କୋଟି ଲିଟରର ପାଣି ଅଭାବ ସବୁବେଳେ ଏଟା ରହୁଛି। ସ୍ୱତନ୍ତ୍ର ଭାବେ ସମ୍ବଲପୁର ସହରକୁ ପାଣି 24 ଘଣ୍ଟା କେମିତି ଲୋକଙ୍କ ପାଖରେ ପହଞ୍ଚି ପାରିବ ତାର ସୁବିଧା କରିବା ପାଇଁ ନୂଆ ପ୍ରୋଜେକ୍ଟ ଆମେ ହାତକୁ ନେଇଛୁ। 451 କୋଟି 24 ଲକ୍ଷ ଟଙ୍କାର ୱାଟର ସପ୍ଲାଇ ପ୍ରୋଜେକ୍ଟ ଭିତ୍ତିପ୍ରସ୍ତର ତାହାର ସ୍ଥାପନା କରାଗଲା। ଏହା ହେବା ଦ୍ୱାରା ପ୍ରାୟ 340 କିଲୋମିଟର ଦୀର୍ଘ ପାଣି ପାଇପ୍ ତାର ଲାଇନ୍ ମଧ୍ୟ ସାରା ସହରକୁ ଆମେ ସମ୍ପୂର୍ଣ୍ଣ ଭାବରେ କଭର କରିବା ପାଇଁ ତାର ପ୍ଲାନିଂ ଭିତରେ ଅଛି।
କାର୍ଯ୍ୟକ୍ରମଟି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଲମିନାରାୟଣ ନାୟକ, ବିଧାୟକ ଜୟନାରାୟଣ ମିଶ୍ର, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ପ୍ରମୁଖ ଉପସ୍ଥିତ ଥିଲେ। ବନ୍ଦେ ମାତରମର 150 ବର୍ଷର ପୂର୍ତ୍ତି ଓ ଜାତୀୟ ଯୁବ ଦିବସ ଅବସରରେ ଏବାକାଲ ରାଜ୍ୟର ସବୁ ବିଦ୍ୟାଳୟ, ମହାବିଦ୍ୟାଳୟ ଆଉ ବିଶ୍ୱବିଦ୍ୟାଳୟ ବନ୍ଦେ ମାତରମର ସାମୂହିକ ଗାନ କରାଯିବା। ଏଥିଲାଗି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି। ବିଭାଗର ନିର୍ଦ୍ଦେଶ ଅନୁସାରେ ସକାଳ 11 ବଜେ ଶିକ୍ଷାନୁଷ୍ଠାନ ପରିସରନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ସବୁ ଏକଠାନିଆ ଠିଆ ହୋଇକରି ବନ୍ଦେ ମାତରମ ଗାଇବେ। ରାଉରକେଲା ବିମାନ ଦୁର୍ଘଟଣା ଜାଗାନ ଏଚ୍ ବିମାନ ଦୁର୍ଘଟଣା ଅନୁସନ୍ଧାନ ବ୍ୟୁରୋ ଆଉ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ଗୋଟିଏ ଦଳ ପହଞ୍ଚିକରି ତଦନ୍ତ ମୂଲ କରିଛନ୍। ପରିବହନ ସଚିବ ଉଷା ପାଡ଼ିଭିଲ୍ ଘଟଣାସ୍ଥଳ ପହଞ୍ଚିଛନ୍। ତାଙ୍କର ସହିତ ବିଭାଗୀୟ ବରିଷ୍ଠ ଅଧିକାରୀ ଆଉ 2 ଜଣିଆ ଡାକ୍ତରୀ ଦଳ ଗସ୍ତ କରିଛନ୍। ଦୁର୍ଘଟଣାର କାରଣକେ ନେଇକରି ତଦନ୍ତକାରୀ ଦଳ ତରଫୁ ଟିକ୍ନିକ୍ ଯାଞ୍ଚ କରାଯାଉଛି। ବିମାନ ଦୁର୍ଘଟଣାଟି ତିଥିର ଉପମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନଜର ରଖବାର ସହିତ ଆହତମାନଙ୍କୁ ସବୁ ପ୍ରକାରର ସହଯୋଗ କରବାରକେ ନିର୍ଦ୍ଦେଶ ଦେଇଛନ୍ ବୋଲି ସଚିବ ଶ୍ରୀମତୀ ପାଢ଼ୀ କହିଛନ୍। ଆହତମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ଲାଗି 2 ଜଣିଆ ଡାକ୍ତରୀ ଦଳ ଚିକିତ୍ସାଳୟକେ ଯାଇଛନ୍। ଦୁର୍ଘଟଣାଟି ଆହତ ଯାତ୍ରୀମାନଙ୍କ ଭିତରୁ 2 ଜଣ ବ୍ୟକ୍ତିଗତ ଭାବେ ଅନୁରୋଧ କରିଥିବାରୁ ସେମାନଙ୍କର ଚିକିତ୍ସା ଲାଗି ମୁମ୍ବାଇକେ ଏୟାର ଲିଫ୍ଟ କରାଯାଇଛି। ସବୁ ଆହତ ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ତରଫୁ ଜାରି ହୋଇଥିବାର ପ୍ରେସ୍ ବିଜ୍ଞପ୍ତି କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଗତିର 50 ନମ୍ବର ବୈଠକଟି ଅଧ୍ୟକ୍ଷତା କରିକରି ଭିନ୍ ଭିନ୍ ଯୋଜନାର ସମୀକ୍ଷା କରିବାର ସହିତ ଅଭିଯୋଗ ଶୁଣିଥିଲେ। 2015 ମସିହାରୁ ମୂଲ କରାଯାଇଥିବାର ପ୍ରଗତି ଅଧୀନତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି 53 ଶକ୍ତି ପ୍ରକଳ୍ପର ସମୀକ୍ଷା କରିଛନ୍। ଡେରି ହେଉଥିବାର ପ୍ରକଳ୍ପମାନଙ୍କୁ ତୁର୍ତ୍ତି କାମ ଶେଷ କରିବାର ଲାଗି ଦରକାର ଅନୁସାରେ ସାହାଜ ବିଲ୍ ଯୋଗାଇ ଦେଇଛନ୍। ସୂଚନା ଅନୁସାରେ ପ୍ରଗତି ଜରିଆ ପ୍ରଧାନମନ୍ତ୍ରୀ ସିଧାସଳଖ ଦେଶର ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପମାନଙ୍କର ସମୀକ୍ଷା କରିବାର ସହିତ ଲୋକର ଅଭିଯୋଗ ଶୁଣିକରି ସମାଧାନ କରିଛନ୍। ପ୍ରଗତି ଜରିଆ କେନ୍ଦ୍ର, ରାଜ୍ୟ ସରକାର ଆଉ କେନ୍ଦ୍ରର ମନ୍ତ୍ରଣାଳୟମାନେ ଗୋଟେଠାରେ ଯୋଡ଼ି ହୋଇକରି ଦେଶର ବିକାଶ ଦିଗେ କାମ କରୁଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର 9 ନମ୍ବର ସଂସ୍କରଣ ଲାଗି ଆଜି ପଞ୍ଜୀକରଣ ଶେଷ ହୋଇଛି। ଏବେ ଫେବୃୟାରୀ ମାସ ହେବାକେ ଥିବାର କାର୍ଯ୍ୟକ୍ରମ ଲାଗି ଏତେବେଳେ ତକ 4 କୋଟି ଅଧିକ ପଞ୍ଜୀକରଣ ହୋଇକରି ଗୋଟିଏ ନୂଆ ଅଂଶଗ୍ରହଣ ରେକର୍ଡ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପଦକ୍ଷେପ ବାବଦେ କହିଛନ୍, ବାର୍ଷିକ ଆଲୋଚନାନୁ ଏଟା ସାରା ଦେଶ ଗୋଟିଏ ଆନ୍ଦୋଳନ ପରିଣତ ହେବାର ସହିତ ଛାତ୍ରଛାତ୍ରୀମାନଙ୍କ ଲାଗି ଚାପମୁକ୍ତ ପରୀକ୍ଷା ପରିବେଶକେ ତହ କହୁଛି। ଛାତ୍ରଛାତ୍ରୀମାନେ ନିଜକୁ ପରୀକ୍ଷା ଯୋଦ୍ଧା ଭାବେ ଏ ବଛର ସଂସ୍କରଣ ସକ୍ରିୟ ଭାବେ ଯୋଗ ଦେବାର ସହିତ ପ୍ରଧାନମନ୍ତ୍ରୀଙ୍କର ମାର୍ଗଦର୍ଶନରୁ ଲାଭ ନେବାରକେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ରତ୍ନଗିରି, ଉଦୟଗିରି, ଲଲିତଗିରି, ହୀରକ, ତ୍ରିଭୁଜର, ଉଦୟଗିରିଠାରେ ଆଜି ଉପରବେଲା ବୁଦ୍ଧପୀଠ ଗୁରୁ ପଦ୍ମସମ୍ଭ ପ୍ରାର୍ଥନା ସମାରୋହର 2 ନମ୍ବର ସଂସ୍କରଣ ଆଉ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ମୂଲ ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ ଆଉ ଲାଇଟ୍ ଅଫ୍ ବୁଦ୍ଧ ଧର୍ମ ଫାଉଣ୍ଡେସନ ଇଣ୍ଟରନ୍ୟାସନାଲ୍ ମିଲି ସହଯୋଗତି ହୋଇଥିବାର ସମ୍ମିଳନୀରେ ଏବେ 16 ତାରିଖ ତକ ଚାଲବା। ସମ୍ମିଳନୀଟି 25ଟା ଦେଶର ପାଖାପାଖି 1600 ପ୍ରତିନିଧି ଯୋଗ ଦେଇଛନ୍। ଗୁରୁ ପଦ୍ମସମ୍ଭଙ୍କର ଜୀବନୀ, ବୌଦ୍ଧ ଧର୍ମ ଓ ତାର ଶିକ୍ଷା, ବୌଦ୍ଧ ଗ୍ରନ୍ଥ ଉପରେ ଅଧିକ ଗବେଷଣା ଥି ସମ୍ମିଳନୀ ସାହାଯ୍ୟ କରବା। ବିଦେଶୀ ପର୍ଯ୍ୟଟକମାନେ ଲଲିତଗିରି ଓ ରତ୍ନଗିରି ବୌଦ୍ଧପୀଠକେ ବୁଲବାରକେ ଯିବେ। ଏଥିଲାଗି ସରକାରଙ୍କ ତରଫରୁ ବନ୍ଦୋବସ୍ତ କରାଯାଇଛି। ଭୁବନେଶ୍ୱର ଇଟ୍କୋ ପ୍ରଦର୍ଶନୀ ପଡ଼ିଆନ ଶିଶିର ସରସ ମେଳା 2026 ଲୋକମାନଙ୍କର ଜବର ଭିଡ଼ ହେଉଛି। ରାଜ୍ୟ ସରକାରଙ୍କ ତରଫରୁ ଆୟୋଜନ କରାଯାଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଥି ରାଜ୍ୟ ଓ ଦେଶର ବଡ଼ବଡ଼ କଳାକାରମାନେ ଯୋଗ ଦେଇଛନ୍। ଆଜି ପ୍ରସିଦ୍ଧ ବଲିଉଡ୍ ଗାୟକ ଶ୍ରୀ ଦିବ୍ୟ କୁମାର ସଙ୍ଗୀତ ପରିବେଷଣ କରୁଛନ୍। ତାଙ୍କୁ ଦେଖବାର ଲାଗି ବହୁତ ଭିଡ଼ ହୋଇଛି। ଏବେ ସାଧାରଣତନ୍ତ୍ର ଦିବସ ସମାରୋହ ଖାସ୍ ଅତିଥି ଭାବେ ଯୋଗ ଦେବାର ଲାଗି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅର୍କା ବେହେଲି ପଡ଼ାର ଜଣେ ନିଷ୍ଠାବାନ ସଫେଇ କର୍ମଚାରୀ ରାଜେନ୍ଦ୍ର ପାତ୍ରଙ୍କୁ ରାଷ୍ଟ୍ରପତିଙ୍କ ତରଫରୁ ନିୟୁକ୍ତା ମିଳିଛି। ଏବେ 26 ତାରିଖ ରାଷ୍ଟ୍ରପତି ଭବନ ହେବାରକେ ଥିବାର ଏଟ୍ ହୋମ୍ ଆତିଥ୍ୟ ସମ୍ମିଳନୀ ଥି ଶ୍ରୀ ପାତ୍ର ଯୋଗ ଦେବେ। ନିୟୁକ୍ତା ପାଇବା ଋତୁରୁ ନିଜର ଖୁସି ଜାହିର କରିଛନ୍।
ମୁଇଁ ରାଜେନ୍ଦ୍ର ପାତ୍ର କର୍ମଚାରୀ ଜିଗାରେ କାମ କରିଛେ ଆଜ୍ଞା। ମୋତେ ଯାହା ସମ୍ମାନ ମିଳିଛେ ଦିଲ୍ଲୀକେ ଯିବାକେ ନିମନ୍ତ୍ରଣ ପତ୍ର ଅଛି, ସେଥିରେ ମୁଁ ଖୁସି ଅଛି। ଦିଲ୍ଲୀକେ ଯିବି, ମୁଇଁ ରାଷ୍ଟ୍ରପତିକେ ଦେଖିବି ସାମ୍ନେ ଥି, ଆଉ କେବେ ଏମିତି ମୌକା ନି ମିଳିଥି। ମୋର ଭାଗ୍ୟ ଭଲ ଆଜ୍ଞା, ବେଶୀ ଖୁସି ଅଛେ ଆଜ୍ଞା।
ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଏମ୍କେସିଜି ମେଡିକାଲ କଲେଜର 19ଟା ପିଜି ସିଟ୍ ପଡ଼ିଛି। ଏ ବାବଦେ ରାଜ୍ୟ ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଡିଏମ୍ଇଟି ତରଫରୁ ଚିଠି ଜରିଏ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି। କାର୍ଡିଓଲୋଜି ବିଭାଗ 2ଟା, ଏଣ୍ଡ୍ରୋ କ୍ରାନୋଲୋଜି ବିଭାଗ 2ଟା, ଜେନେରାଲ ସର୍ଜରୀ ବିଭାଗ 5ଟା, ଚକ୍ଷୁ ବିଭାଗ 1ଟି, ପ୍ୟାଥୋଲୋଜି ବିଭାଗ 2ଟା, ରେଡିଓଥେରାପି ବିଭାଗ 5ଟା ଆଉ ରେସ୍ପିରେଟୋରୀ ମେଡିସିନ୍ ବିଭାଗ 2ଟା ପିଜି ସିଟ୍ ବଢ଼ବା ବୋଲି ଚିଠିଟି ଦର୍ଶାଯାଇଛି। ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପିଏମ୍ଏସ୍ଟି ଏବେ ଜାନୁଆରୀ 28 ତାରିଖ ଦିନ ହେବା। 6 ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଲାଗି ପିଏମ୍ଏସ୍ଟି 1 ଆଉ 9 ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଲାଗି ପିଏମ୍ଏସ୍ଟି 2ଟା ଯାକ ଗୋଟିଏ ସିଟିଂ ହେବା ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସୂଚନା ଦିଆଯାଇଛି। ଏହି ପରୀକ୍ଷା ଲାଗି ଇଚ୍ଛୁକ ଛାତ୍ରଛାତ୍ରୀମାନେ ବ୍ଲକ୍ ଶିକ୍ଷା ଅଧିକାରୀ ନାହିଁ ତ ବିଦ୍ୟାଳୟ ସ୍ତରୀୟ ପ୍ରଧାନ ଶିକ୍ଷକଙ୍କ ଜରିଆରେ ଆବେଦନପତ୍ର କରିପାରିବେ ବୋଲି ପରିଷଦ ତରଫରୁ କୁହାଯାଇଛି। ବଲାଙ୍ଗୀର ଜିଲ୍ଲା ଟ୍ୟାକ୍ସ ବାର୍ ଆସୋସିଏସନ୍ ଆଉ ଅଲ୍ ଓଡ଼ିଶା ଟ୍ୟାକ୍ସ ଆଡ୍ଭୋକେଟ୍ ଆସୋସିଏସନ୍ର ପହିଲା ଜୋନାଲ୍ ଟ୍ୟାକ୍ସ ସମ୍ମିଳନୀ ସ୍ୱର୍ଣ୍ଣ ସମାଗମ ଭୀମଭୋଇ ମେଡିକାଲ କଲେଜ ପ୍ରେକ୍ଷାଳୟନ ହୋଇଯାଇଛି। ନୂତନ ଭାରତ ଲାଗି କର ସୁଧାର ନବନୀତା ସମନ୍ୱୟ ବାଖ୍ୟା ବିଷୟବସ୍ତୁ ଉପରେ ସମ୍ମିଳନୀ ଆଲୋଚନା କରାଯାଇଥିଲା। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ର ସମାରୋହ ଯୋଗ ଦେଇକରି ଟ୍ୟାକ୍ସର ଭିନ୍ ଭିନ୍ ଦିଗ ଉପରେ ଆଲୋଚନା କରିଥିଲେ। 28 ନମ୍ବର କଲାହାଣ୍ଡି ଉତ୍ସବ ଘୁମରା 2026 କାର୍ଯ୍ୟକ୍ରମ ଆଗନୁ ଆଜି 6 ନମ୍ବର ପଥ ଉତ୍ସବ ରାହାଗିରି ଉଦ୍ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମଟି ଜିଲ୍ଲାର 2009 ଛାତ୍ରଛାତ୍ରୀ ଯୋଗ ଦେଇକରି ସାମୂହିକ ବନ୍ଦେ ମାତରମ୍ ଗାଇଛନ୍। ଦିନସାରା ଚାଲିଥିବା ଚିତ୍ରାଙ୍କନ, ମାର୍ଶାଲ ଆର୍ଟ, ରାଇଫଲ ସୁଟିଂ, ରଙ୍ଗୋଲି, ଖାଦ୍ୟମେଳା ଆଉ ସାଂସ୍କୃତିକ କାର୍ଯ୍ୟକ୍ରମକେ ଦର୍ଶକମାନେ ଦେଖିଥିଲେ। ଏହି କାର୍ଯ୍ୟକ୍ରମ ସହର ମଝିନ ଥିବାର ଜେଲ୍ ଛକନୁ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ତକ ଥିବାର ରାସ୍ତାଟି କରାଯାଇଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବେ 24 ଘଣ୍ଟା ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଆଉ ଅନୁଗୁଳ ଜିଲ୍ଲାର ଶୀତ ବଢ଼ବାରକେ ନେଇକରି ସତର୍କ ସୂଚନା ଜାରି କରାଯାଇଛି। ସମ୍ବଲପୁରନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିଭାଗ ସହିତ 3ଟା କୋଠାର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ସହର ଲୋକ ପିଇବାର ପାଇଁ ଯୋଗାଇ ଦେବାର ଲାଗି 451 କୋଟି ଅଧିକ ଟଙ୍କା ଖର୍ଚ୍ଚାତି ବୃହତ୍ ଜଳଯୋଗାଣ ପ୍ରକଳ୍ପର ହେଲା ଭିତ୍ତିପ୍ରସ୍ତର ସ୍ଥାପନା। ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଓ ଜାତୀୟ ଯୁବ ଦିବସ ଅବସରରେ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ଏବାକେଲ କରାଯିବା ବନ୍ଦେ ମାତରମ୍ର ସାମୂହିକ ଗାନ। ପ୍ରଧାନମନ୍ତ୍ରୀଙ୍କର ପରୀକ୍ଷା ପେ ଚର୍ଚ୍ଚା ଏବା ସଂସ୍କରଣ ଲାଗି ଆଜି ଶେଷ ହୋଇଛି ପଞ୍ଜୀକରଣ। ଆଉ ଉଦୟଗିରିଠାରେ ଆସ୍ଥାନ ମୂଲ ହୋଇଛି ଗୁରୁ ପଦ୍ମସମ୍ଭ ପ୍ରାର୍ଥନା ସମାରୋହ ଆଉ ଆନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ। ଆଜିର ଆଞ୍ଚଳିକ ଖବରେ ଶେଷ ହେଲା। ଜୁହାର।